ॐ नमो भगवते वासुदेवाय। चक्रे
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 हिरण्यकशिपो
हिरण्यकशिपो
हिरण्यकशिपो दुर्गं दुर्गं ब्रह्मवर्णं च ब्रह्मवर्णं च वसे वसे स्वपाणलोकान् स्वपाणलोकान् त्रीन् मृत्यो अकुतो मृत्यो उद्धतः चक्रे हिरण्यकशिपो चक्रे हिरण्यकशिपो दुर्गं ब्रह्मवर्णं च दुर्गं ब्रह्मवर्णं च वसे सपालोकान् त्रीन्
चक्रेण्यकशिपो
दुर्गं ब्रह्मवर्णं च चक्रे
चक्रे
कला हिरण्यकशिपु हिरण्यकशिपु दौर्भ्यां तार दुईटी बाहु द्वारा ब्रह्मवरेण ब्रह्मांग बररे च एवं वसे तार वशीभूत सपाळान् दिक्पालमानक सहित लोकान् समग्र जगत्कु त्रीन् तिनि अकुत मृत्यु सर्वतः मृत्युरहित उद्धतः अत्यंत गर्वित श्रवण ज्येष्ठपुत्र हिरण्यकशिपु स्वीय बाहुबलरे एवं ब्रह्मांग बलरे अमर होई दिग्पालंक सह त्रिभुवन को निज आयत रखिथिला। बाबा त्रेष्ठपाद महाराज कहते जे परवर्ती अध्याय वर्णना जनाजीव जे हिरण्यकशिपु श्री ब्रह्माजी को संतुष्ट करने निमित्त कठिन तपस्या कला एवं एक प्रकार अमर बर लाभ कले। प्रकृत पक्षे श्री ब्रह्माजी पक्ष में कार्य को अमर बर प्रदान करने असंभव अटे, किंतु हिरण्यकशिपु परोक्ष भाव में ब्रह्माजी एपरी वर पाइले जहाँफल भौतिक जगत में कहीं तक मारिपारे ना। अन्य कथा जेहेतु से मौलिकता वैकुंठधाम आ तेणु ये भौतिक जगत में कहीं तक मारिपारे ना, मारे स्वयं भगवान आविर्भूत बोली इच्छा प्रकाश करते। भौतिक जगत में कौन से व्यक्ति जड़ज्ञान लाभ कर खूब गर्वित हो पारे, किंतु से भौतिक स्थिति जनित जन्म मृत्यु जरा व्याधि रूपक दुखर मुक्त हो पार ना। ये भौतिक जगत लोक मान शिक्षा देवा निमित्त भगवान यही योजना करते जे एपरिकि अति शक्तिशाली इस्पात भाई कठिन शरीर विशिष्ट हिरण्यकशिपु मध्य तार निर्दिष्ट आयु काल अधिक समय रही पारा ना। कौन व्यक्ति हिरण्यकशिपु भाई शक्तिशाली और गर्वित हो पारे एवं त्रिभुवन को करतलगत करें, किंतु से चिरदिन एठार रही पार ना कि विदित साम्राज्य को सबदिन रखिपर ना। यहपरी के सम्राट आलक्रमे विस्मृत गर्भ में लीन हो जाती, यह हूँ पृथ्वीर इतिहास। तेणु सर्वप्रथमें मंदिर मुख्य सभा ପ୍ରତାପଦ୍ରେ ମୋର ପୁନଃ ନିବେଦନ କରି ଆଜି ଆମେ ତୃତୀୟ ସ୍କନ୍ଧ ସପ୍ତମଦଶ ସପ୍ତଦଶ ଅଧ୍ୟାୟ ଏଇ ଉଣେଇଶ ଶ୍ଳୋକ ଉପରେ କିଛି କଥା କହିବା। ତେଣୁ ଏହି ଅଧ୍ୟାୟର ଶୀର୍ଷକ ହେଉଛନ୍ତି ହିରଣ୍ୟାକ୍ଷର ଦିଗ୍ବିଜୟ। ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ ଦୁଇ ଜଣ ଦୁଇ ଭାଇ ଆମେ ପାଠ କରୁଛେ। 13-19 ଏ ସାତଟି ଅଧ୍ୟାୟରେ ଭଗବାନଙ୍କର ଶୁକର ଅବତାର ବରାହ ଅବତାର ବିଷୟରେ ବର୍ଣ୍ଣନା କରାଯାଉଛି। କାରଣ ସଂକ୍ଷେପରେ କହିଥିଲେ ବିଦୁର ମୈତ୍ର କହିଥିଲେ ବିଦୁରଙ୍କୁ, କିନ୍ତୁ ବିଦୁର ଚାହିଁଥିଲେ ବିସ୍ତାର ଭାବରେ ଶ୍ରବଣ କରିବା ପାଇଁ। ସେଥିପାଇଁ ମୈତ୍ରମୁନି ତାକୁ ବିସ୍ତାର ଭାବରେ ସାତଟି ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି। ତେଣୁ ହିରଣ୍ୟକଶିପୁ ବିଷୟରେ କୁହାଯାଏ, ହିରଣ୍ୟାକ୍ଷ ବିଷୟରେ କୁହାଯାଇଛି, ବର୍ତ୍ତମାନ ହିରଣ୍ୟକଶିପୁ ବିଷୟରେ କୁହାଯାଉଛି ଯେ ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ହୋଇଯାଇଥିଲେ, ସେ ଭାବିଲେ ମୁଁ ବ୍ରହ୍ମାଙ୍କୁ ଗଣ୍ଡେଇ ଦେଇଛି। ବ୍ରହ୍ମା ଚାହୁଁନଥିଲେ ଅମରବର ପ୍ରଦାନ କରିବା ପାଇଁ, କାରଣ ତାଙ୍କର ହାତରେ ବି ନାହିଁ ଅମରବର ପ୍ରଦାନ କରିବା। ତେଣୁ ସେ ଏଭଳି ବର ସବୁ ପ୍ରାପ୍ତ ହେଲେ ବ୍ରହ୍ମାଙ୍କ ଠାରୁ ଯେ କୌଣସି ଅବସ୍ଥାରେ ସେ ମୃତ୍ୟୁବରଣ କରିବେ ନାହିଁ। ତେଣୁ ତାଙ୍କର ଯେତେ ବୁଦ୍ଧି ଥିଲା ସବୁ ବୁଦ୍ଧି ଖଟେଇକରି ସବୁ ପ୍ରକାର ବର ପ୍ରାପ୍ତ ହୋଇଗଲେ। ଏହି ପ୍ରସଙ୍ଗରେ ଗୋଟେ କଥା ଆସେ ଯେ ଜଣେ ଭକ୍ତ ଭଗବାନଙ୍କୁ ପ୍ରାର୍ଥନା କରି ଭଗବାନ କହିଲେ ତା'ର ଅନେକ କାମନା ରହିଛି, ତେଣୁ ସେ ଭଗବାନ କହିଲେ ମୁଁ ତୁମର ଗୋଟିଏ ବର ପ୍ରାର୍ଥନା କର, ତୁମେ ଗୋଟିଏ ବର ପୂରଣ କରିବି। କିନ୍ତୁ ତାଙ୍କର ଅନେକ ବର କାମନା ଥିଲା, ତେଣୁ ସେ ବହୁତ ପ୍ରକାର ବୁଦ୍ଧି ପ୍ରୟୋଗ କରି କହିଲେ ଗରିବ ପରିବାରର ସେ ତାଙ୍କ ମା ଯିଏ ଅନ୍ଧ, ତାଙ୍କ ସ୍ତ୍ରୀଙ୍କର କୌଣସି ପୁତ୍ର ନାହିଁ, ତେଣୁ ତାଙ୍କର ତିନୋଟି ଜିନିଷ ଆବଶ୍ୟକତା ଥିଲା, ତାଙ୍କ ମା ଚକ୍ଷୁ ପାଇବେ, ତାଙ୍କର ପୁତ୍ର ହଜାତ ହେବ ଏବଂ ତାଙ୍କର ଧନ ଆସିବ, ଦାରିଦ୍ର୍ୟ ଦୂର ହେବ। ତେଣୁ ସେ ଗୋଟିଏ ବର ମାଗିଲେ ଯେ ପ୍ରଭୁ ମୋତେ ଏଇଭଳି ଗୋଟିଏ ବର ଦିଅନ୍ତୁ ଯେ ମୋର ମା ତାର ନାତିକୁ ସୁନା ଦୋଳିରେ ଝୁଲୁଥିବାର ଦେଖିବ। ଗୋଟିଏ ବରରେ ସେ ତିନୋଟି ଯାକ କାମନା ପ୍ରାର୍ଥନା କଲେ। କିନ୍ତୁ ଯାହା ବି ହଉ, ହିରଣ୍ୟକଶିପୁ ମଧ୍ୟ ସେହିଭଳି ଭାବରେ ଅନେକ ପ୍ରକାର ତାର ଯେତେ ବୁଦ୍ଧି ଥିଲା, ହଜାର ହଜାର ବର୍ଷ ଧରି ତପସ୍ୟା କରିଥିଲା ମନ୍ଦାର ପର୍ବତରେ, ଏଭଳି ତପସ୍ୟା ଯେ ଦେବତାମାନେ ମଧ୍ୟ ଭୟ କରିଯାଇଥିଲେ। ତେଣୁ ହିରଣ୍ୟକଶିପୁ ଏତେ ତପସ୍ୟାରେ ଯେଉଁ ବଳ ପ୍ରାପ୍ତ ହେଲେ, ବର୍ତ୍ତମାନ ବ୍ରହ୍ମାଙ୍କ ଠାରୁ ବହୁତ ବର ପ୍ରାପ୍ତ ହେଲେ, ଦିନରେ ମରିବେ ନାହିଁ କି ରାତିରେ ମରିବେ ନାହିଁ, ଅସ୍ତ୍ରରେ ମରିବେ ନାହିଁ କି ଏ ସପ୍ତମ ସ୍କନ୍ଧ ସବୁ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ। ତେଣୁ ଏଇଭଳି ଭାବରେ କୌଣସି ଉପାୟରେ ଭୂମିରେ ମରିବେ ନାହିଁ କି ଆକାଶ ମରିବେ ନାହିଁ, ନା ଭୂମୁ ନା ଅମ୍ବରେ, ଏଇଭଳି ଭାବରେ ଅନେକ ବର ମୃତ ବସ୍ତୁ ଦ୍ୱାରା କି ଜୀବିତ ବସ୍ତୁ ଦ୍ୱାରା ମୃତ୍ୟୁବରଣ କରିବେ ନାହିଁ। ତେଣୁ ହିରଣ୍ୟକଶିପୁ ଭାବିଲେ ସେ ଅକୃତ ଭୟ ହୋଇଗଲେ, ଅକୃତ ମୃତ୍ୟୁ ବୋଲି କୁହାଯାଉଛି, ଅକୃତ ମୃତ୍ୟୁ ତାଙ୍କର ଆଉ ମୃତ୍ୟୁର ଭୟ ନାହିଁ, ଅକୃତ ଭୟ ହୋଇଗଲେ ସେ କୌଣସି ଉତ୍ତମ ମୃତ୍ୟୁ ତାଙ୍କର ମୃତ୍ୟୁ କାହିଁ, କେତେବେଳେ ମରିବେ, ସେ କାହା ଦ୍ୱାରା ମରିବେ, କେମିତି ମରିବେ, କୌଣସି ଉପାୟରେ ତ ମରିବେ ନାହିଁ, ସବୁ ପ୍ରକାର ବର ମାଗିନି ହେଇଗଲେ ବ୍ରହ୍ମାଙ୍କ ଠାରୁ। କିନ୍ତୁ ଯେତିକି ଆମର ବୁଦ୍ଧି ଥିଲେ ମଧ୍ୟ ଭଗବାନ, ସେଥିପାଇଁ ଭଗବାନଙ୍କୁ ଅଦକ୍ଷଜ ବୋଲି କୁହାଯାଏ। ଆମେ ଯେତେ ଅକ୍ଷଜ ଦ୍ୱାରା ଯେଉଁ ଯେତେ ଜ୍ଞାନ ରହିଛି ତାର ଉର୍ଦ୍ଧ୍ୱରେ ସେ ଭଗବାନ, ତେଣୁ ଭଗବାନ ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ। ଯେ ବ୍ରହ୍ମା ଯେଉଁ ବର ପ୍ରଦାନ କଲେ ସେ ବରକୁ ସବୁ ରକ୍ଷା କରି ହିରଣ୍ୟକଶିପୁକୁ ସେ ହତ୍ୟା କରିବେ, କିନ୍ତୁ ବର୍ତ୍ତମାନ ହିରଣ୍ୟକଶିପୁ ଯେଉଁ ବଳରେ ବଳିଆନ ହେଇ ଚକ୍ରେ ହିରଣ୍ୟକଶିପୁ ଦୁର୍ଜ୍ଞାନ ବ୍ରହ୍ମବରେଣ ଚ, ବ୍ରହ୍ମାଙ୍କ ଠାରୁ ବର ପ୍ରାପ୍ତ ହେଲେ, ବ୍ରହ୍ମାଙ୍କୁ ଯେଉଁ ସବୁ ସ୍ତୁତି କରିଛନ୍ତି ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ଭଳି ସେ ତାଙ୍କୁ ସ୍ତୁତି କରିଛନ୍ତି। ବ୍ରହ୍ମା ସବୁ କିଛି ଶକ୍ତିଶାଳୀ ଏବଂ ବିଶେଷ ଭାବରେ ଆମର ଯେଉଁ 18 ପୁରାଣ ରହିଛନ୍ତି ତା ଦେହରୁ ରଜଗୁଣର 6 ପୁରାଣ ରହିଛନ୍ତି, ସତ୍ୟଗୁଣର 6 ପୁରାଣ ରହିଛନ୍ତି ଏବଂ ତମଗୁଣର 6 ପୁରାଣ ରହିଛନ୍ତି। ସତ୍ୟଗୁଣରେ ଭଗବାନ ବିଷ୍ଣୁ ଆସୁଛନ୍ତି, ରଜଗୁଣରେ ବ୍ରହ୍ମା ଆସୁଛନ୍ତି ଏବଂ ତମଗୁଣରେ ଶିବଜୀ ଆସୁଛନ୍ତି। ତେଣୁ ରଜଗୁଣରେ ପୁରାଣ ଯେଉଁମାନେ ପାଠ କରିବେ ସେମାନେ ଭାବିବେ ବ୍ରହ୍ମା ହେଉଛନ୍ତି ଶ୍ରେଷ୍ଠ, ତେଣୁ ଯେଉଁମାନେ ପ୍ରକୃତରେ ତତ୍ତ୍ୱ ଜାଣନ୍ତି ନାହିଁ ସେମାନେ ଭାବନ୍ତି ବ୍ରହ୍ମା ହିଁ ଶ୍ରେଷ୍ଠ ଭଗବାନ, ତାଙ୍କ ଉପରେ ଆଉ କେହି ନାହାନ୍ତି। ସେଭଳି ଭାବରେ ମଧ୍ୟ ସେ ପ୍ରାର୍ଥନା କରିଥିଲେ ଭାଗବତ ସପ୍ତମ ସ୍କନ୍ଧରେ ହିରଣ୍ୟକଶିପୁଙ୍କର ପ୍ରାର୍ଥନା ସବୁ ବର୍ଣ୍ଣନା କରାଯାଇଛି। ବହୁତ ପ୍ରକାର ଉଗ୍ର ତପସ୍ୟା କରି ଯେତେବେଳେ ବ୍ରହ୍ମା ଆସି ଆବିର୍ଭାବ ହେଲେ ତାଙ୍କୁ ବହୁତ ପ୍ରକାର ପ୍ରାର୍ଥନା କରିଛନ୍ତି। ତେଣୁ ଏଇ ଯେଉଁ ବ୍ରହ୍ମା ଯେଉଁ ଯେତେ ବର ପ୍ରଦାନ କରିଥିଲେ ସବୁ ପ୍ରକାର ବରକୁ ରକ୍ଷା କରି ଭଗବାନ ବିଷ୍ଣୁ ଯେଉଁ ଆସିଲେ, ନୃସିଂହଦେବ ଆସିଲେ ହିରଣ୍ୟକଶିପୁଙ୍କୁ ହତ୍ୟା କଲେ। କିନ୍ତୁ ତା ପୂର୍ବରୁ ହିରଣ୍ୟକଶିପୁ ଭାବୁଥିଲା ଯେ ବହୁତ ପ୍ରକାର ବଳ ମୋର ରହିଛି, ବହୁତ ଶକ୍ତି ରହିଛି, ଯୋଗ ସିଦ୍ଧି ରହିଛି, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଅଷ୍ଟାଦଶ ଯୋଗ ସିଦ୍ଧି ରହିଛି, ସବୁ ପ୍ରକାର ଯାହା ଚାହିଁବେ ତାହା କରିପାରିବେ। ଭଗବାନ ନିୟମକୁ ବ୍ୟତିକ୍ରମ କରିଦେଲେ, ଯେଉଁ ରହିଛି ଭଗବାନଙ୍କର ନିୟମ ରହିଛି, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ମଧ୍ୟେ ତିଷ୍ଠନ୍ତି ରାଜସା, ଜଘନ୍ୟ ଗୁଣ ପ୍ରତିଷ୍ଠା, ଅଧୋ ଗଚ୍ଛନ୍ତି ତାମସା, ଏ ଭଗବାନଙ୍କର ନିୟମ। ଭଗବାନ ନିୟମକୁ କେହି ଉଲ୍ଲଂଘନ କରିପାରିବେ ନାହିଁ। କିନ୍ତୁ ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ପାଇଗଲେ ଯେ ଭଗବାନଙ୍କ ନିୟମକୁ ମଧ୍ୟ ଉଲ୍ଲଂଘନ କରିବା ପାଇଁ ଚେଷ୍ଟା କଲେ। ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ଯେଉଁମାନେ ସତ୍ୟଗୁଣରେ ରହିବେ ସେମାନେ ଉନ୍ନତ ଲୋକକୁ ଯିବେ। କିନ୍ତୁ ସେ କହିଲେ ନା, ଯେଉଁମାନେ ତମ ଗୁଣରେ ରହିବେ, ଯେଉଁମାନେ ପାପ କାର୍ଯ୍ୟ କରିବେ ସେମାନେ ଉନ୍ନତ ଲୋକକୁ ଯିବେ। ପାପ କାର୍ଯ୍ୟ କରିଛନ୍ତି ତେଣୁ ସେମାନେ ଉପଭୋଗ କରିବେ ସେଠି, ଯେଉଁମାନେ ପୁଣ୍ୟ କାର୍ଯ୍ୟ କରିଛନ୍ତି, କଷ୍ଟରେ ରହିଛନ୍ତି, ବହୁତ ପ୍ରକାର ତପସ୍ୟା କରିଛନ୍ତି, ସେମାନେ ତଳେ ଯାଇକି ବିଭିନ୍ନ ପ୍ରକାର ଦୁଃଖ ଭୋଗ କରିବେ, ନିମ୍ନକୁ ଯିବେ। ଏଇଭଳି ଭାବରେ ସମସ୍ତ ଦେବତାମାନଙ୍କୁ ନିଜ ଅଧୀନରେ ରଖିଦେଇଥିଲେ। ଶିବଜୀ, ବ୍ରହ୍ମା ଏବଂ ବିଷ୍ଣୁ ଏଇ ତିନି ଜଣ ଛାଡ଼ି ଅନ୍ୟ ଯେଉଁ 33 କୋଟି ଦେବତା ଅଛନ୍ତି ସବୁ ଆସି ତାଙ୍କ ସେବା କରୁଥିଲେ। ଏମିତିକି ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜକୁ, ଏ ଯୁଧିଷ୍ଠିର, ମୁଁ ମଧ୍ୟ ଆସିକରି ହିରଣ୍ୟକଶିପୁର ସ୍ତୁତି କରୁଥିଲି। ସମସ୍ତେ ହିରଣ୍ୟକଶିପୁ ଅଧୀନରେ ଯାହା ଚାହିଁବେ, ଯମରାଜ ମଧ୍ୟ ତାଙ୍କ ଅଧୀନରେ ରହିଥିଲେ, ଯେମିତି ସେ ଜୟ କରିଦେଇଥିଲେ, ମୃତ୍ୟୁଞ୍ଜୟ ହୋଇଯାଇଥିଲେ ସେ ଭାବୁଥିଲେ। ତେଣୁ ଏତେ ଶକ୍ତିଶାଳୀ ଥିଲେ, ସମସ୍ତ ଦେବତାମାନେ ଥର ରହୁଥିଲେ, ଡରିକି ରହୁଥିଲେ, ସବୁ ଦେବତାମାନେ ସମସ୍ତେ ଆସି ସେବା କରୁଥିଲେ, ସବୁ ପ୍ରକାର ନିୟମ ପ୍ରକୃତିର ନିୟମକୁ ଉଲ୍ଲଂଘନ କରି ସେ କାର୍ଯ୍ୟ କରୁଥିଲେ। ତେଣୁ ଦେବତାମାନେ ଯେତେବେଳେ ପ୍ରାର୍ଥନା କଲେ ଭଗବାନଙ୍କୁ, ପ୍ରଭୁ ଇଏ ହିରଣ୍ୟକଶିପୁ ଭଗବାନଙ୍କର ସିଏ ହେଉଛନ୍ତି ପାର୍ଷଦ, ଏଇ ଯେଉଁ ଆମେ ଶ୍ରବଣ କରୁଥିଲେ ସପ୍ତମ ଦ୍ୱାରରେ ଯେଉଁ ରହିଥିଲେ ବୈକୁଣ୍ଠର ସପ୍ତମ ଦ୍ୱାରରେ ଜୟ ବିଜୟ, ଏଇ ଦୁଇଜଣ ଆସିଛନ୍ତି ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ, ତେଣୁ ଭଗବାନ ତାଙ୍କ ସହିତ ଯୁଦ୍ଧ କରିବେ, ସେଥିପାଇଁ ଏସବୁ ଲୀଳା କରିଛନ୍ତି। ଭଗବାନ ଯୁଦ୍ଧ କରିବେ, ଆଉ କେହି ତାଙ୍କ ସହିତ ଯୁଦ୍ଧ କରିପାରିବେ ନାହିଁ ହିରଣ୍ୟକଶିପୁ ସହିତ, କାରଣ ସେ ବଳି ବ୍ରହ୍ମଙ୍କର ବଳରେ ବଳିଆନ ହୋଇଯାଇଛନ୍ତି। ତେଣୁ ସମସ୍ତ ଦେବତାମାନେ ଥର ରହି ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଆମକୁ ରକ୍ଷା କରନ୍ତୁ ହିରଣ୍ୟକଶିପୁଠାରୁ, ହିରଣ୍ୟକଶିପୁର ଆକ୍ରମଣରୁ ଆମକୁ ରକ୍ଷା କରନ୍ତୁ। ତେଣୁ ଭଗବାନ କହିଲେ, ଯଦା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ ଧର୍ମେ ମୈଚ ବିଦ୍ୱେଷ ସବ ଆସୁ ବିନଶ୍ୟତି। ଜଣେ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, ଭାଗବତ ସପ୍ତମ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି, ଜଣେ ଯେତେବେଳେ ଦେବତାମାନଙ୍କ ବିରୁଦ୍ଧରେ ବେଦ ବିରୁଦ୍ଧରେ କାର୍ଯ୍ୟ କରିବେ, ଯଥା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ, ଗାଭୀମାନଙ୍କ ବିରୁଦ୍ଧରେ, ବିପ୍ରମାନଙ୍କ ବିରୁଦ୍ଧରେ ଏବଂ ସାଧୁମାନଙ୍କ ବିରୁଦ୍ଧରେ ଏବଂ ଧର୍ମ ବିରୁଦ୍ଧରେ ଏବଂ ମୈଚ ବିଦ୍ୱେଷେ, ଭଗବାନ ଯେତେବେଳେ ବିଦ୍ୱେଷ କରିବ ସବା ଆସୁ ବିନଶ୍ୟତି, ସେ ନିଶ୍ଚିନ୍ତ ଭାବରେ ଭାଗବତ ସପ୍ତମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ଚତୁର୍ଥ ନା କେଉଁ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏଇଟା ବର୍ଣ୍ଣନା କରାଯାଇଛି ଯେ ଭଗବାନ ତାଙ୍କୁ କହିଲେ ଯେ ବ୍ୟସ୍ତ ହେବା ଦରକାର ନାହିଁ, ଯେତେବେଳେ ସିଏ ତାର ନିଜର ପୁତ୍ର ପ୍ରହ୍ଲାଦ ବିରୁଦ୍ଧରେ ସବୁ ତାଙ୍କ ପ୍ରତି ସଦାଚରଣ କରିବେ ସେତେବେଳେ ମୁଁ ତାକୁ ବଧ୍ୟ କରିବି। ତେଣୁ ଏଇଭଳି ଭାବରେ ଯେତେବେଳେ ସପ୍ତମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ 37 ଶ୍ଳୋକରେ 1 ଶ୍ଳୋକଟି ଭଗବାନ କହିଛନ୍ତି, यदा देवेषु वेदेषु गोषु विप्रेषु साधुषु धर्मे मयि च विद्वेष स्वभावासु विनश्यति। এই শ্লোক এইভাবে এক পাখাপাখি এইভাবে এক শ্লোক ভাগবত দশম স্কন্ধের মধ্যে কংস বিষয়ে মধ্যে কুহযাই সে সেইভাবে ভাবে অত্যাচার করা চাল কারণ সে সেইভাবে ভাবে বলিয়ান হয়ে যাই তেমন সেটির মধ্যে কুহযাই যে যে উন্নত স্তরের ব্যক্তি মান প্রতি অপরাধ করতে সে তাঁর সবকিছি আয়ু যশ শ্রেয় এসব নষ্ট হয়ে যায়। লোকানা সেব সহন্তি শ্রেয়াশি সর্বাণী পুংসো মহদ অতিক্রম আয়ু শ্রেয় দশো ধর্ম লোকানা সেব আয়ুষ ই ভাবুলে মু অমর মোর আয়ুষ কম আহবা কত বর্ষ রয়েছে অমর রয়ে যাই ভাবুলে কিন্তু সে আয়ুষ মধ্য নষ্ট হয়ে যাব শ্রেয় মধ্য যে শ্রেয় সৌন্দর্য বা যে ধন সম্পদ জন প্রাপ্ত হয়েছেন ইয়ে মধ্যে সেইভাবে ভাবে অনেক ধন সম্পদ প্রাপ্ত হয়েছে যোগ সিদ্ধি প্রাপ্ত হয়েছে যা চাইলে তা করে তেমন আয়ুষ্য যশ যেতে যশ রয়েছে বহু বড় যশ রয়েছে লোক মানুষ কিন্তু সে যশ মধ্যে নষ্ট হয়ে যাব আয়ুষ্য যশ ধর্ম ধর্ম মধ্যে নষ্ট হয়ে যাব এবং যেতে আর সব ভালো গুণ অছি লোকানা আশিষ এই বছ হন্তি শ্রেয়াশি শেরবাণী সবকিছু শ্রেয় ভালো জিনিস যা সব তাঙ্কর অছি সবকিছু নষ্ট হয়ে যাব পুংস মহত অতিক্রম যে মহত ব্যক্তি বিরুদ্ধে কার্য করতে অপরাধ করতে যেমি আমি দেখিবা জয় শ্রী রাধা মোহন জি আমার রয়েছেন দক্ষ প্রজাপতি ছিলে ব্রহ্মাঙ্কর পুত্র দক্ষ এক্সপোর্ট সে তেণু সে এত দক্ষ হলে মধ্যে শিবজী বিরুদ্ধে তাঁর নিজ জামাতা বিরুদ্ধে দ্রোহ কলে ভাগবত চতুর্থ স্কন্ধে প্রসঙ্গ আসব বর্তমানে আমি তৃতীয় স্কন্ধ চালছি চতুর্থ স্কন্ধে আসবে এ প্রসঙ্গ তেণু ই যে দক্ষ যে শিবজী বিরুদ্ধে শিবজীকর শিব সে হচ্ছে মঙ্গলময় তাঁর কোণী অমঙ্গলতা না কিন্তু দক্ষ যেহেতু তাঁর বিদ্বেষ হয়ে যাই তেমন তাঁর ভালো গুণ শিবঙ্কর ভালো গুণ সব তাঁর খারাপ বলে লাগুলা সে শিবজীকর কোণী ভালো গুণ দেখিপারে না এ বিদ্বেষ করবার গুণ হচ্ছে এইটা সর্বথা বিপরীতা বুদ্ধি সা পাঠ তামসী তমগণ বুদ্ধি এইভাবে ভাবে ভগবদ গীতা সপ্তদশ অধ্যায়ের ভগবান কেছেন না অষ্টাদশ অধ্যায়ের ভগবান কেছেন এইটা যেমনকর তমগুণর বুদ্ধি রয়েছে সবুলে বিপরীত বুদ্ধি রয়েছে তাঁকর বিপরীত বুদ্ধি তেণু দক্ষ সমস্ত সমান করুলে কিন্তু এতে সে প্রাপ্ত হয়েছে যশ প্রাপ্ত হয়েছে এতে তাঁকর শক্তি লা কিন্তু তাঁকর নিজ জামাতা বিরুদ্ধে শিবজী বিরুদ্ধে সে দ্রোহ কলে তাঁক প্রতি অপরাধ কলে তেণু অন্তিমে তা সে মৃত্যুবরণ করা পড়া তাঁকু তাঁকর কন্যা প্রথমে নিজ জীবন দান করেদেলে কারণ এইভাবে পিতাঙ্কর ঠারু সে শরীর প্রাপ্ত হয়েছে সতীদেবী তেণু সে কে এই শরীরকে ধারণ করবি না শরীরকে ত্যাগ করেদেবি যে বৈষ্ণব নিন্দা করতে সেপা আমার ভগবানকর নাম জপরে যেতে দশটি অপরাধ রয়েছে প্রথম নম্বর অপরাধ হচ্ছে সেইটা যে ভগবান কথা প্রচার জীবনকে উৎসর্গ করছেন সেমানকর নিন্দা করা ইয়ে হচ্ছে সবুজ শ্রেষ্ঠ বৈষ্ণব অপরাধ এতে অপরাধ অছি নাম অপরাধ হচ্ছে শ্রেষ্ঠ অপরাধ এইটা তেমন সতীদেবী মধ্যে সে কথা কে যে তোম ভাই যে ব্যক্তি মানে মহৎ পুরুষ মানুষ যে নিন্দা করছেন এর কোণী আশ্চর্য হবার না চতুর্থ স্কন্ধ চতুর্থ অধ্যায় তে শ্লোকরে সতীদেবী কথা কুমার নাশ্চর্য অসৎসু সর্বদা মহৎ বিনিন্দা কুমপাত্মাদিষু শীর্ষম মহাপুরুষ পাদপাংশুভি নিরস্ত তেজসু তদৈব শোভন এ শ্লোকরে রূপপাদ মহারাজ বহু সুন্দর ভাষ্য দিয়েছেন তেণু সতীদেবী কৌশল এতে কোণী আশ্চর্য না আশ্চর্য অসৎসু সর্বদা অসৎ ব্যক্তি মানে সবুলে মহৎ বিনিন্দা মহৎ ব্যক্তি নিন্দা করতে সে সমস্ত নিন্দা করিক মহৎ ব্যক্তি নিন্দা করতে যেমনি রামচন্দ্র কবিরাজ সন্ন্যাসী সে ମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ ରାମଚନ୍ଦ୍ର କବିର ନା ଖାଲି ରାମଚନ୍ଦ୍ର ସେ ଭଗବାନ ମାନେ ମାଧବେନ୍ଦ୍ର ପୁରୀକୁ ନିନ୍ଦା କରିବା ପାଇଁ ଆରମ୍ଭ କଲେ। ମାଧବେନ୍ଦ୍ର ପୁରୀ ଯେତେବେଳେ ରେମୁଣାରେ ତାଙ୍କ ଅନ୍ତିମ ସମୟରେ ଭଗବାନଙ୍କ ବିଷୟରେ ଚିନ୍ତା କରି ଏଇ ଦୀନ ଦୟାଦ୍ର ନାଥ ହେ କଦାବଲୋକ ସେ ଭଗବାନଙ୍କର ସ୍ମରଣ କରି କ୍ରନ୍ଦନ କରୁଥିଲେ ସେତେବେଳେ ସେ ତାଙ୍କୁ କହିଲେ ରାମଚନ୍ଦ୍ର ପୁରୀ ତାଙ୍କୁ କହିଲେ ଯେ ତୁମେ କ୍ରନ୍ଦନ କାହିଁ କରୁଛ ଗୁରୁଦେବ ଆପଣ କାହିଁ କ୍ରନ୍ଦନ କରୁଛନ୍ତି ଆପଣ ବ୍ରହ୍ମଚିନ୍ତନ କରନ୍ତୁ ମୃତ୍ୟୁ ଆମର ମୃତ୍ୟୁ ନାହିଁ ଆମ ଶରୀର ମୃତ୍ୟୁରେ ଆମର ମୃତ୍ୟୁ ନାହିଁ ଆପଣ କାହିଁ ଭୟ କରୁଛନ୍ତି ବ୍ରହ୍ମଚିନ୍ତନ କରନ୍ତୁ ଏଇଭଳି ଭାବରେ ତାଙ୍କୁ ଉପଦେଶ ଦେଇଥିଲେ ତେଣୁ ମାଧବେନ୍ଦ୍ର ପୁରୀ ତାଙ୍କୁ ତ୍ୟାଗ କରିଦେଇଥିଲେ ଈଶ୍ୱର ପୁରୀ ଏବଂ ରାମଚନ୍ଦ୍ର ପୁରୀ ଏ ଦୁଇ ଜଣ ମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ ଥିଲେ ତେଣୁ ରାମଚନ୍ଦ୍ର ପୁରୀ ଗୁରୁଦେବଙ୍କୁ ଅପମାନନା କରି ତାଙ୍କୁ ନିନ୍ଦା କରି ଅନ୍ତିମରେ ଭଗବାନ ପାଖକୁ ଆସିକି ତାଙ୍କୁ ମଧ୍ୟ ନିନ୍ଦା କଲେ ପୁରୀରେ ଜଗନ୍ନାଥ ପୁରୀରେ ମହାପ୍ରଭୁଙ୍କର ମଧ୍ୟ ନିନ୍ଦା କରିଛନ୍ତି ତେଣୁ ସତୀଦେବୀ କଥା କହୁଛନ୍ତି ନାସ୍ତେ ତ ମେଯୁଜ୍ୟ ଦଶସୁ ସର୍ବଦା ଯେଉଁମାନେ ଅସତ୍ ବ୍ୟକ୍ତି ସେମାନେ ସବୁବେଳେ ନିନ୍ଦା କରିବାରେ ଦକ୍ଷ ସେମାନେ ତେଣୁ ଗୁଣପାତ ଆଦିଶୁ ସେମାନେ ଯଦିଓ ତାଙ୍କର ବହୁତ ବୁଦ୍ଧି ରହିଛି କିନ୍ତୁ ସେମାନେ ପ୍ରକୃତ ତାଙ୍କର ବୁଦ୍ଧି ହେଉଛି ଗୁଣପାତ୍ମବାଦୀ ଗୁଣପାତ୍ମବାଦୀ କହିଲେ ଏ ଯେଉଁ ଶରୀରକୁ ସେମାନେ ଆତ୍ମ ବୋଲି ଭାବନ୍ତି ଶରୀର ହେଉଛି ଗୋଟେ ଗୁଣପା କପବାତ ପିତ୍ତ ଏଇ ତିନୋଟି ଧାତୁରେ ତିଆରି ଶରୀର ଏଇଟାକୁ ସେମାନେ ଭାବନ୍ତି ଆତ୍ମା ବୋଲି ଗୁଣପାତ୍ମବାଦୀ ବୋଲି କୁହାଯାଉଛି ତେଣୁ ଶେଷଂ ମହାପୁରୁଷ ପାଦ ପାଂଶୁଭିର ଯେଉଁ ମହାପୁରୁଷମାନଙ୍କର ପ୍ରତି ଯେଉଁ ଅବମାନନା କରାଯାଏ ଯଦିଓ ମହାପୁରୁଷମାନେ ସେଇଟା ଗ୍ରହଣ କରନ୍ତି ନାହିଁ କିନ୍ତୁ ତାଙ୍କର ପାଦ ପାଂଶୁ ତାଙ୍କର ପାଦ ରେଣୁ ସେଇଟାକୁ ସହ୍ୟ କରିପାରନ୍ତି ନାହିଁ ଶେଷଂ ମହାପୁରୁଷ ପାଦ ପାଂଶୁଭିର ନିରସ୍ତ ତେଜସୁ ତଦେବ ଶୋଭନମ୍ ତାଙ୍କର ତେଜ ଯାହା ରହିଛି ଯେତେ ଆୟୁଷ ଶ୍ରିୟ ଯଶ ଧର୍ମ ସବୁକିଛି ନଷ୍ଟ ହୋଇଯିବ ଏହି ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହୁଛନ୍ତି ଯେ ଡ୍ୟୁ ଟୁ ସ୍କୋର୍ଚିଂ ସନ୍ସାଇନ୍ ମେନି ଭେଜିଟେବୁଲ୍ସ ଆଣ୍ଡ ଫ୍ଲାୱାର୍ସ ଡ୍ରାଏ ଅପ୍ ଆଣ୍ଡ ମେନି ଗ୍ରୋ ଅପ୍ ଲକ୍ଜୁରିଆଣ୍ଟଲି ଆମେ ଦେଖିବା ଯେଉଁଠି ବହୁତ ତାପ ରହିଛି ସ୍କୋର୍ଚିଂ ସନ୍ସାଇନ୍ ବହୁତ ସୂର୍ଯ୍ୟ ତାପ ରହିଛି ସେଥିରେ ମଧ୍ୟ ବହୁତ ବୃକ୍ଷ ବା ବହୁତ ଫଳ ବା ଫୁଲ ଗଛ ସବୁ ସେସବୁ ନଷ୍ଟ ହୋଇଯାଏ ଏବଂ କେତେ ଗୁଡ଼ିଏ ରହିଛି ମଧ୍ୟ ବହୁତ ଲକ୍ଜୁରିଆଣ୍ଟଲି ବହୁତ ବୃଦ୍ଧି ହୁଏ ବହୁତ ବିସ୍ତାର ଭାବରେ ବୃଦ୍ଧି ପାଆନ୍ତି ସେମାନେ ତେଣୁ ସିମିଲାରଲି ସେଇଭଳି ଭାବରେ ମହିଆ ଯେଉଁମାନେ ମହାନ ବ୍ୟକ୍ତି ତାଙ୍କର ପାଦ ରଜ ପାଦ ରଜ ବା ପାଦଧୂଳି ସେ ପାଦଧୂଳି ସମସ୍ତଙ୍କୁ ମଙ୍ଗଳ ପ୍ରଦାନ କରେ କିନ୍ତୁ ଯେତେବେଳେ ଜଣେ ମହାନ ବ୍ୟକ୍ତିଙ୍କ ପାଖରେ ଅପରାଧ କରନ୍ତି ସେ ପାଦଧୂଳି ସହ୍ୟ କରିପାରନ୍ତି ନାହିଁ ତେଣୁ ତାଙ୍କର ସେମାନେ ଧ୍ୱଂସ ହୋଇଯାଆନ୍ତି ତାଙ୍କର ନଷ୍ଟ ହୋଇ ବିନଷ୍ଟ ହୋଇଯାଆନ୍ତି ସେମାନେ ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ମହିଷାଙ୍କ ପାଦର ହଁ ଏଇ ଯେଉଁ ମହା ବ୍ୟକ୍ତିଙ୍କର ଯେଉଁ ପାଦପଦ୍ମର ରେଣୁ ରହିଛି ବା ଧୂଳି ରହିଛି ଇଟ୍ ଅଫର୍ସ ଅଲ୍ ଗୁଡ୍ ଟୁ ଦି ରିସିପିଏଣ୍ଟ ଯେଉଁମାନେ ମହା ବ୍ୟକ୍ତିଙ୍କର ସ୍ୱର୍ଣ୍ଣରେ ଯିବେ ତାଙ୍କର ସମସ୍ତ ମଙ୍ଗଳ ହେବ କିନ୍ତୁ ବଟ୍ ଅଲ୍ସୋ କ୍ୟାନ୍ ଡୁ ହାର୍ମ ଟୁ ଦ ଅଫେଣ୍ଡର୍ସ କିନ୍ତୁ ଯେଉଁମାନେ ମହାନ ବ୍ୟକ୍ତିଙ୍କର ଅପରାଧ କରିବେ ତାଙ୍କ ପ୍ରତି ମହାନ ବ୍ୟକ୍ତିଙ୍କର ପାଦ ଧୂଳି ତାଙ୍କ ପ୍ରତି ଅମଙ୍ଗଳ ପ୍ରଦାନ କରିବେ ହାର୍ମ ତାଙ୍କର ବିଭିନ୍ନ ପ୍ରକାର ଅସୁବିଧା ସବୁ ହେବ ବିଭିନ୍ନ ଅମଙ୍ଗଳ ହେବ ଯେମିତି ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି ଦୋଜ୍ ହୁ ଆର୍ ଅଫେଣ୍ଡର୍ସ ଆଟ୍ ଦ ଲୋଟସ୍ ଫିଟ୍ ଅଫ୍ ଏ ଗ୍ରେଟ୍ ପର୍ସନାଲିଟି ଡ୍ରାଏ ଅପ୍ ଦେୟାର ଗୁଡ଼୍ କ୍ୱାଲିଟିଜ୍ ଆଣ୍ଡ ଡିମିନିସ୍ ଡ୍ରାଏ ଅପ୍ ଯେଉଁମାନେ ଯେତେ ଉନ୍ନତ ସ୍ତରରେ ହେଲେ ମଧ୍ୟ ଯଦି ମହତ୍ ବ୍ୟକ୍ତିଙ୍କ ପାଦପଦ୍ମରେ ଅପରାଧ କରାଯାଏ ସେମାନେ ନଷ୍ଟ ହୋଇଯିବେ ତାଙ୍କର ଯେତେ ଭଲ ଗୁଣ ଥିଲେ ମଧ୍ୟ ସବୁ ନଷ୍ଟ ହୋଇଯିବ ଏ ଗ୍ରେଟ୍ ସୋଲ୍ ମେ ଫର୍ଗିଭ୍ ଅଫେନ୍ସେସ୍ ବଟ୍ କ୍ରିଷ୍ଣ ଡଜ୍ ନଟ୍ ଏକ୍ସକ୍ୟୁଜ୍ ଯଦିଓ ସେ ସାଧୁ ବ୍ୟକ୍ତି ଜଣଙ୍କ ଅନ୍ୟ ପ୍ରତି ଯେଉଁମାନେ ତାଙ୍କୁ ଅପରାଧ କରନ୍ତି ସେ ତାଙ୍କୁ କ୍ଷମା କରିଦିଅନ୍ତି କିନ୍ତୁ ଭଗବାନ ତାଙ୍କୁ କ୍ଷମା କରନ୍ତି ନାହିଁ ଯେଉଁଭଳି ଭାବରେ ପ୍ରଭୁପାଦ ମହାରାଜ ଉଦାହରଣ ଦେଉଛନ୍ତି ଯେଉଁଭଳି ଭାବରେ ଜଷ୍ଟ ଆଜ୍ ୱାନ୍ କ୍ୟାନ୍ ଟଲରେଟ୍ ଦ ସ୍କର୍ଚିଂ ସନ୍ସାଇନ୍ ଅନ୍ ୱାନ୍ ସେଡ୍ ବଟ୍ କ୍ୟାନଟ୍ ଟଲରେଟ୍ ଦ ସ୍କର୍ଚିଂ ସନ୍ସାଇନ୍ ଅନ୍ ୱାନ୍ ସ୍ପିଡ୍ ମରୁଭୂମିରେ ଆମେ ଦେଖିବା ବହୁତ ବାଲି ତାତିକି ରହିଛି ଆମେ ଚାଲିପାରିବା ନାହିଁ ଗୋଡ଼ ଫୁଟକା ହୋଇଯିବ, କିନ୍ତୁ ଯେତେ ଗରମ ହେଲେ ମଧ୍ୟ ମସ୍ତକରେ ଆମେ ସହିନେବା। ସେଇଭଳି ଭାବରେ ପାଦ ସାଧୁ ବ୍ୟକ୍ତିଙ୍କର ପାଦ ଧୂଳି ସେ ଏଇ ଅପରାଧୀମାନଙ୍କୁ ସହି କରିପାରନ୍ତି ନାହିଁ। ତେଣୁ ଏଇଭଳି ଭାବରେ ଦକ୍ଷ ଯେତେବେଳେ ଶିବଜୀଙ୍କ ପ୍ରତି ଅପରାଧ କରିଥିଲେ, ତେଣୁ ସେ ଅପରାଧ ଫଳରେ ସେ ତାଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିଲା। ଏବଂ ପରେ ଯେତେବେଳେ ଶିବଜୀଙ୍କୁ ସେ ପୁଣି ସ୍ତୁତି କଲେ, ସେ ତାକୁ ସେ ମୃତ୍ୟୁବରଣ କଲେ, ସେ ପୁଣି ସ୍ତୁତି କରିବେ, କିନ୍ତୁ ଅନ୍ୟମାନେ ବ୍ରହ୍ମା ଅନ୍ୟ ଦେବତାମାନେ ସବୁ ସ୍ତୁତି କଲେ। ତେଣୁ ଶିବଜୀ ତାଙ୍କୁ ପୁଣି ଜୀବନଦାନ କଲେ, କିନ୍ତୁ ତାଙ୍କର ମସ୍ତକକୁ ନଷ୍ଟ କରିଦେଇଥିଲେ ବୀରଭଦ୍ର। ଏହି ଚତୁର୍ଥ ସ୍କନ୍ଧ ସବୁ ବର୍ଣ୍ଣନା କରାଯାଇଛି। ବୀରଭଦ୍ର ତାଙ୍କ ମସ୍ତକକୁ ବଳି ଦେଇଥିଲେ, ଯଜ୍ଞରେ ଆହୁତି ଦେଇଦେଇଥିଲେ। ତେଣୁ ଗୋଟିଏ ଛାଗର ଶିର ବା ଛେଳିର ମୁଣ୍ଡରେ ସେ ଜୀବନ ଧାରଣ କଲେ। ତାଙ୍କର ମସ୍ତକ ଥିଲା ଛେଳିର ମସ୍ତକ, ଛାଗର ଶିର। ତେଣୁ ଯେତେବେଳେ ଯୁଆଡ଼େ ଯିବେ ତାଙ୍କୁ ସମସ୍ତେ ଦେଖିଲେ ଛେଳି ମସ୍ତକ ଦେଖିଲେ, ତେଣୁ ତାଙ୍କୁ ଭାରି ଅପମାନ ଲାଗୁଥିଲା। ତେଣୁ ସେ ପୁଣି ପ୍ରାର୍ଥନା କରି, ଭଗବାନ ପ୍ରାର୍ଥନା କରି ସେ ପୁଣି ପ୍ରଚେତାମାନଙ୍କର ପୁତ୍ର ହେଇକି ଆସିଲେ। ଏ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏଇ ଦକ୍ଷ ଯିଏକି ବ୍ରହ୍ମାଙ୍କର ପୁତ୍ର ଥିଲେ, ସେ ପୁଣି ପ୍ରଚେତାମାନଙ୍କର ପୁତ୍ର ହେଇକି ଆସିଲେ। ପ୍ରଚେତା ଦକ୍ଷ ବୋଲି କୁହାଯାଉଛି। ପୁଣି ସେ ଯେଉଁ ସେ ଶରୀର ତ୍ୟାଗ କରି ପ୍ରଚେତାଙ୍କର ଦକ୍ଷ ହେଇକରି ଆସିଲେ, କିନ୍ତୁ ତଥାପି ସେ ତାଙ୍କର ଏ ଯେଉଁ ମହତ୍ ବିନିନ୍ଦା, ଯେଉଁ ସାଧୁମାନଙ୍କ ପ୍ରତି ଯେଉଁ ଅପରାଧ, ସେଇଟା ମଧ୍ୟ ତ୍ୟାଗ କରିପାରିଲେ ନାହିଁ। ସେ ସମୟରେ ମଧ୍ୟ ସେ ଯେଉଁ ବିବାହ କରିଥିଲେ, ଯେଉଁ ତାଙ୍କର 10,000 ପୁତ୍ର ହୋଇଥିଲେ, ତାପରେ ପୁଣି 1,000 ପୁତ୍ର ସୃଷ୍ଟି କଲେ, ସମସ୍ତଙ୍କୁ ନାରଦ ମୁନି ତାଙ୍କୁ ସନ୍ନ୍ୟାସ କରିଦେଇଥିବାରୁ ତାଙ୍କୁ ମଧ୍ୟ ସେ ଅଭିଶାପ ଦେଇଥିଲେ ଯେ ତୁମେ କୌଣସି ସ୍ଥାନରେ ବେଶୀ ସମୟ ରହିପାରିବ ନାହିଁ। ଏଇଭଳି ଭାବେ ତାଙ୍କୁ ଅଭିଶାପ ଦେଇଥିଲେ ନାରଦ ମୁନିଙ୍କୁ। ପ୍ରଭୁପାଦ ମହାରାଜ କହନ୍ତି, ଆମେ ସେହି ସମ୍ପ୍ରଦାୟରେ ଆସୁଛୁ, ଆମକୁ ମଧ୍ୟ ଦକ୍ଷଙ୍କର ଅଭିଶାପ ରହିଛି, ତେଣୁ ଆମେ କୌଣସି ସ୍ଥାନରେ ଗୋଟିଏ ସ୍ଥାନରେ ବେଶୀ ଦିନ ରହିପାରିବୁ ନାହିଁ। ଯେଉଁମାନେ ସାଧୁମାନେ ସେମାନେ ଗୋଟିଏ ସ୍ଥାନରେ ବେଶୀ ଦିନ ରହିପାରନ୍ତି ନାହିଁ, କାହିଁକିନା ଦକ୍ଷଙ୍କର ଅଭିଶାପ ତାଙ୍କ ପ୍ରତି ରହିଛି। ଗୋଟିଏ ସ୍ଥାନରେ ବେଶୀ ଦିନ ରହିଲେ ସିନା ତୁମେ ତାଙ୍କୁ କହିବ ଯେ ତୁମେ ସନ୍ନ୍ୟାସ ହେଇଯାଅ ବୋଲି, ମୋର ପିଲାମାନଙ୍କୁ ସବୁ ସନ୍ନ୍ୟାସ କରିଦେଲ। ତେଣୁ ତାପରେ ସେ 60 କନ୍ୟା ସୃଷ୍ଟି କଲେ, 60 କନ୍ୟାରୁ 13 କନ୍ୟା ବିବାହ କରିଛନ୍ତି। ଏଇ କଶ୍ୟପକୁ, କଶ୍ୟପଙ୍କର ପୁତ୍ର ବର୍ତ୍ତମାନ ଯିଏ ଆସୁଛନ୍ତି, ବର୍ତ୍ତମାନ ଆମେ ଶ୍ରବଣ କରୁଛେ, ତାଙ୍କ ହିରଣ୍ୟକଶ୍ୟପ ଏଇ ଆସିଛନ୍ତି। ଦିଦିଙ୍କର ପୁତ୍ର ଏମାନେ, ଦୈତ୍ୟ ଏମାନେ। ତେଣୁ ସିଏ ଯେଉଁ ଅପରାଧ କରୁଥିଲେ, ସେ ଅପରାଧରୁ ମୁକ୍ତ ହୋଇପାରିଲେ ନାହିଁ, କିନ୍ତୁ ସେଇଟା ମଧ୍ୟ ଗୋଟେ ପରୋକ୍ଷ ଭାବରେ ଇଏ ମାନବ ସମାଜ ପ୍ରତି କଲ୍ୟାଣରେ ପରିଣତ ହୋଇଯାଇଛି। କାରଣ ସାଧୁମାନେ ଯଦି ଗୋଟିଏ ସ୍ଥାନରେ ରହିବେ, ତାହେଲେ ଅନ୍ୟମାନେ ସାଧୁମାନଙ୍କର କୃପା ପ୍ରାପ୍ତ ହୋଇପାରିବେ ନାହିଁ। ସେଥିପାଇଁ ଯେତେବେଳେ ଗଙ୍ଗାଚାର୍ଯ୍ୟ ଯାଇଥିଲେ, ନନ୍ଦ ମହାରାଜଙ୍କର ଘରକୁ, ଗୃହକୁ ଯାଇଥିଲେ, ବସୁଦେବ ତାଙ୍କୁ ପ୍ରେରଣ କରିଥିଲେ। ଭଗବାନଙ୍କର ଆବିର୍ଭାବର 100 ଭିତରେ କ୍ଷତ୍ରିୟମାନଙ୍କର ନାମକରଣ 100 ଭିତରେ ହୁଏ, ତେଣୁ 100 ଭିତରେ ଗର୍ଗାଚାର୍ଯ୍ୟଙ୍କୁ ପଠାଇଥିଲେ, ବସୁଦେବ ନନ୍ଦାଳକୁ ପଠାଇଥିଲେ। ସେହି ସମୟରେ ନନ୍ଦ ମହାରାଜ କହୁଛନ୍ତି ତାଙ୍କୁ ଯେ, ମହତ୍ ବିଚଳନା ନୃଣାଂ ଗୃହିଣାଂ ଦିନ ଚେଦଶାମ ନିଶ୍ରେୟସ ରାଜନ ନାନ୍ୟଥା କଳ୍ପତି କ୍ୱଚିତ୍। ମହତ୍ ବ୍ୟକ୍ତିମାନେ ଯେଉଁ ବିଭିନ୍ନ ସ୍ଥାନକୁ ଯାଆନ୍ତି, ତାର ଏକମାତ୍ର କାରଣ ହେଉଛି ଗୃହୀମାନେ ଦୀନ ଚେତନାରେ ଅଛନ୍ତି, ସେମାନେ ଉନ୍ନତ ଚେତନା ପ୍ରାପ୍ତ ହୋଇପାରୁନାହାନ୍ତି, ତେଲ ଲୁଣ ସଂସାରରେ ମଜିକି ରହିଛନ୍ତି। ତାଙ୍କୁ ଏ କୃଷ୍ଣ ଚେତନା ପ୍ରଚାର କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏ କୃଷ୍ଣ ଚେତନା ପ୍ରଚାର କରିବା ପାଇଁ ସାଧୁମାନେ ବିଭିନ୍ନ ସ୍ଥାନକୁ ଯାଆନ୍ତି। ପ୍ରଭୁପାଦ ମହାରାଜ ଯଦି ଆଜି ଯାଇନଥାନ୍ତେ ବାସ୍ତବ ଜଗତକୁ, ତାହେଲେ ଆଜି ସମଗ୍ର ଜଗତ ଉଦ୍ଧାର ହୋଇପାରିନଥାନ୍ତା। ସାରା ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର ହେଉଛି। ମହାପ୍ରଭୁ ଭବିଷ୍ୟତବାଣୀ ଦେଇକି ଯାଇଥିଲେ, ପୃଥିବୀତେ ଆଚରିତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇଗଲେ ମୋର ନାମ। ଆଜି ସାରା ପୃଥିବୀରେ ମହାପ୍ରଭୁଙ୍କର ନିର୍ଦ୍ଦେଶକୁ, ମହାପ୍ରଭୁଙ୍କର ଭବିଷ୍ୟତବାଣୀକୁ ସତ୍ୟରେ ପରିଣତ କରିଥିଲେ ପ୍ରଭୁପାଦ ମହାରାଜ। ଭାଗବତ ମଧ୍ୟ ଗୋଟେ ବାଣୀ ରହିଛନ୍ତି, ପୃଥିବୀର ଭିତରେ ବିଭିନ୍ନ ପ୍ରକାର ସବୁ ପାପୀ ବ୍ୟକ୍ତି ଅଛନ୍ତି, ଯଦି ସେ ଜଣେ ସାଧୁ ବ୍ୟକ୍ତିଙ୍କର ଆଶ୍ରୟ ନେବେ ତାହେଲେ ସେମାନେ ମଧ୍ୟ ଉଦ୍ଧାର ପାଇଯିବେ। ଭାଗବତ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ମଙ୍ଗଳାଚରଣରେ ସୁଖଦେବ ଗୋସ୍ୱାମୀ ସବୁଠି କହିଥିଲେ, ଯେଉଁ ଆନ୍ଧ୍ର ପୁଲିନ୍ଦ କୁଲକସା ଆବିର ଶୁମ୍ଭା ଯବନା କଷାଦେୟ ଜେନିଏଚ ପାପା ଯଦପା ଶ୍ରେୟା ଶ୍ରେୟା ଶୁଦ୍ଧି ତସ୍ମୀ ପ୍ରଭୁ ବିଷ୍ଣୁମେ ନମଃ। ଏ ଶ୍ଳୋକଟି ରହିଛନ୍ତି ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ। କିରାତ ଉଣ ଆନ୍ଧ୍ର ପୁଲିନ୍ଦ କୁଲକସା ଆବିର ଶୁମ୍ଭା ଯବନା କଷାଦେୟ ଏସବୁ ପୃଥିବୀର ବିଭିନ୍ନ ସ୍ଥାନର ପାପୀ ବ୍ୟକ୍ତିମାନଙ୍କର ଲିଷ୍ଟ ଦେଇଛନ୍ତି ସୁଖଦେବ ଗୋସ୍ୱାମୀ। ଆହୁରି ଏତେ ପାପୀ ବ୍ୟକ୍ତି ଅଛନ୍ତି ଯେ ତାଙ୍କ ଲିଷ୍ଟ ଆଉ କହିପାରିଲେ ନାହିଁ, ଖସା ଆଦାୟ ବୋଲି କହିଦେଲେ। ଆହୁରି ବହୁତ ପ୍ରକାର ପାପୀ ବ୍ୟକ୍ତି ଅଛନ୍ତି, ବାସଜଗତକୁ ଆମେ ଯାଇଥିଲୁ, ଆମେ ଦେଖିଛୁ ପ୍ରକୃତରେ ଯେଉଁ ସୁଖଦେବ ଗୋସ୍ୱାମୀ କହିଥିଲେ ପ୍ରକୃତରେ ସବୁ ଠିକ୍ କଥା, ପାପରେ ବୁଡ଼ିକି ରହିଛନ୍ତି ସେମାନେ। ତେଣୁ ଏଇଭଳି ଭାବରେ ପାପୀ ବ୍ୟକ୍ତି ଯେମାନେ ଆମେ ହେଉଛୁ ସେମାନେ ବହୁତ ଉନ୍ନତ, କାହିଁକି ନା ଆମର ବୁଦ୍ଧି ମନ୍ଦ ବୁଦ୍ଧି, ଆମର ନିମ୍ନ ବୁଦ୍ଧି ଆମେ ଭାବୁଛେ ତାଙ୍କୁ ଉନ୍ନତ ବୋଲି, ଆମର ତମଗୁଣର ବୁଦ୍ଧିରେ ଆମେ ବିପରୀତ ଚିନ୍ତା କରୁଛେ। ପ୍ରକୃତରେ ସେମାନେ ଉନ୍ନତ ନୁହନ୍ତି, ସେମାନେ ପ୍ରକୃତରେ ନିଜ ସ୍ତରର ଯିଏ ନିଜ ପାପା ଯଦପା ଶ୍ରେୟା ଶ୍ରେୟା ବହୁତ ନିଜ ସ୍ତରର ବହୁତ ପାପୀ ବ୍ୟକ୍ତି ସେମାନେ, କିନ୍ତୁ ସେମାନେ ମଧ୍ୟ ଉଦ୍ଧାର ଭାଗବତ ବାଣୀକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି ପ୍ରଭୁପାଦ ମହାରାଜ, ସେମାନେ ମଧ୍ୟ ଉଦ୍ଧାର କରିଛନ୍ତି ପ୍ରଭୁପାଦ ମହାରାଜ। ତେଣୁ ଯାହା ହଉ ଏହିଭଳି ଭାବରେ ଏତେ ପ୍ରକାର ଅପରାଧ କରୁଥିଲେ ହିରଣ୍ୟକଶ୍ୟପୁ, ହିରଣ୍ୟକଶ୍ୟପୁ ଅକୃତ ଭୟ, କୌଣସି ଭୟ ନାହିଁ, ଅକୃତ ମୃତ୍ୟୁ, ତାହେଲେ ମୃତ୍ୟୁ ନାହିଁ, ମୃତ୍ୟୁକୁ ଏଡ଼େଇ ଦେଇଛନ୍ତି ସିଏ ଆଉ ଏବେ ଭାବୁଛନ୍ତି ଆଉ। ତେଣୁ ଚକ୍ରେ ହିରଣ୍ୟକଶ୍ୟପୁ ଦୁର୍ଭ୍ୟାମ ବ୍ରହ୍ମପରେଣ, ବ୍ରହ୍ମାଙ୍କର ଭର ରହିଛି, ସେଥିପାଇଁ ଭଗବାନ କହିଲେ ବ୍ରହ୍ମା ଏଭଳି ବର ପ୍ରଦାନ କରିବ ନାହିଁ ଭବିଷ୍ୟତରେ। ହିରଣ୍ୟକଶ୍ୟପୁ ଯେତେବେଳେ ହତ୍ୟା କଲା ପରେ ବ୍ରହ୍ମାକୁ କହୁଛନ୍ତି, ବ୍ରହ୍ମା ତମେ ଏଭଳି ବର ପ୍ରଦାନ କରିବ ନାହିଁ ଭବିଷ୍ୟତରେ, ଅସୁଭମାନ କରିଛନ୍ତି, ବ୍ରହ୍ମା ଏଭଳି ବର ପ୍ରଦାନ କରିଥିଲେ। ତେଣୁ ଏତେ ବଳ ପ୍ରାପ୍ତ ହେଇ ଏ ବର ପ୍ରାପ୍ତ ହେଇ ବସେ ସପାଳ ଲୋକ ସ୍ତ୍ରୀ ସମସ୍ତ ସ୍ତ୍ରୀ ଲୋକ, ଏ ଭୌତିକ ଜଗତରେ ଯଦିଓ 14 ଲୋକ ରହିଛି ତାଙ୍କୁ 3 ବୋଲି କୁହାଯାଏ, ଆମର ଯେଉଁ ରହିଛି ଓମ୍ ଭୂ ଭୁବ ସ୍ୱଃ, ଇଏ ହେଉଛି ଆମର ଗାୟତ୍ରୀ, ଭୂଲୋକ ହେଲା ମଝିରେ ଏବଂ ଉନ୍ନତ ଲୋକ ଯେଉଁ ରହିଛି ଭୂଲୋକ ଇତ୍ୟାଦି ଯେତେ 6 ଲୋକ ରହିଛି ଏବଂ ତଳେ ଯେଉଁ ଲୋକ ରହିଛି ଏକୁ ତ୍ରିଲୋକ ବୋଲି କୁହାଯାଉଛି। ତେଣୁ ଏ ତ୍ରିଲୋକାନ୍ ଏ ଯେଉଁ ଲୋକାନ୍ ସପାଳ ଲୋକାନ୍ ଲୋକପାଳମାନେ ସବୁ ରହିଛନ୍ତି, ବିଭିନ୍ନ ଲୋକର ସବୁ ଉନ୍ନତ ସବୁ ସମ୍ରାଟମାନେ ରହିଛନ୍ତି, ଲୋକପାଳ ସବୁ ରହିଛନ୍ତି, ତେଣୁ ଏବଂ ଦିଗପାଳମାନେ ମଧ୍ୟ ରହିଛନ୍ତି, ସମସ୍ତଙ୍କୁ ସେ ନିଜ ଅଧୀନରେ କରିକି ତାଙ୍କର ଚାକର କରାଇଥିଲେ, ୱିଦାଉଟ୍ ପେମେଣ୍ଟ ସାଲାରି ସଜେଇକି ଚାକର କରାଇଥିଲେ। ଏଭଳି ହିରଣ୍ୟକଶ୍ୟପୁଙ୍କୁ ଭୟ କରୁଥିଲେ ସବୁ ଦେବତାମାନେ, ଲୋକପାଳମାନେ ମଧ୍ୟ ଭୟ କରୁଥିଲେ, ବ୍ରହ୍ମା ବିଷ୍ଣୁ ଶିବ ଏ 3 ଛାଡ଼ିଥିଲେ ଆଉ ସମସ୍ତେ ତାଙ୍କର ଚାକିରି କରିଥିଲେ ବିନା ବେତନରେ। ତେଣୁ ବସେ ସପାଳା ଲୋକା ସ୍ତ୍ରୀ ଅକୃତ ମୃତ୍ୟୁ ଉଦ୍ଧତ, ସେ ଭାବିଲେ ମୋର ମୃତ୍ୟୁ ନାହିଁ, ମୃତ୍ୟୁକୁ ମୁଁ ଏଡ଼େଇଦେଲି, କୌଣସି ଉପାୟରେ ମୃତ୍ୟୁ ମୁଁ ବରଣ କରିପାରିବି ନାହିଁ, ମୃତ୍ୟୁ ମୋର ନାହିଁ, କିନ୍ତୁ ଉଦ୍ଧତ ସେଥିପାଇଁ ଉଦ୍ଧତ ହେଇଯାଇଥିଲେ। ଜଣଙ୍କର ଶିବଜୀ ଏ କଥା କହିଛନ୍ତି, ଦକ୍ଷଙ୍କ ବିଷୟରେ ଯେତେବେଳେ କହୁଛନ୍ତି ଏ କଥାଟି କହିଛନ୍ତି, ଯେଉଁମାନେ ଉନ୍ନତ ବ୍ୟକ୍ତି ସ୍ତରର ଯେଉଁମାନେ ପ୍ରକୃତରେ ତାଙ୍କର କ'ଣ ଭକ୍ତ ଯେଉଁମାନେ ସେମାନଙ୍କର ଯେଉଁ ଭଲ ଗୁଣ ସେଇଟା ତାଙ୍କୁ ସାହାଯ୍ୟ କରିବ, କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ଅଭକ୍ତ ତାଙ୍କର ସବୁ ଭଲ ଗୁଣ ଗୁଡ଼ାକ ସେଗୁଡ଼ା ତାଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ, ଏକଥା ଶିବଜୀ କହିଛନ୍ତି ଏଇ ଦକ୍ଷଙ୍କ ବିଷୟରେ ଯେତେବେଳେ କହୁଛନ୍ତି ସେ କଥା ସେ କହିଛନ୍ତି, ଯେ ସେ କହୁଛନ୍ତି କେଉଁଠି ମୁଁ ଲେଖିଛି ଗୋଟେ ଯେ ଯେତେ ଭଲ ଗୁଣ ରହିଛି ନାହିଁ ପାଉନି ସେ ଯାହା ହଉ, ତେଣୁ ଏ ଯେଉଁ ଭଲ ଗୁଣ ସବୁ ରହିଛି ସେ ଯେଉଁମାନେ ଅସୁର ସ୍ୱଭାବ ବ୍ୟକ୍ତି ସମ୍ପନ୍ନ ବ୍ୟକ୍ତି ଯା ଅଭକ୍ତ ଯେଉଁମାନେ ବିଦ୍ୟା ତପୋ ବିଭବ ତପୋ ବିତ୍ତ ବପୁ ବ୍ୟୟ କୁଳେଇ सतान गुणी षडवीर असत्तमयी तेरई स्थित हतायां वृतमान दृश स्तब्धा न पश्चंद ही धाम भूयसा। जो मैंने असुर स्वभाव संपन्न व्यक्ति तांकर जो विद्या तांकर तपस्या तांकर धन तांकर सुंदर शरीर तांकर युवक वयस तांकर उन्नत कूल ये सब सतांग गुण ही षडवीर जो मैंने सतांग जो मैंने भगवान भक्त तांकपाई ये छोटी गुण हिसाब से कार्य कर सतांग गुण ही षडवीर विद्या तपस्या बीत बपू वय कूल ये छोटी गुण जो रही जो मैंने भक्त जो मैंने सतांग जो मैंने भगवान भक्त तांक पाखे ये गुण ये सब संपत्ति गुण भाई कार्य कर किंतु सत्यमय असत्यमय इतरी असत्यम व्यक्ति जो मैंने भगवान भक्त नुहति जो मैंने असुर स्वभाव सपन व्यक्ति ये छटी भल गुण थे ये विपज्जनक विनाशर कारण हम स्थित हतायान भूतमान उदृश्य दुर्दश तेणु से जो मैंने असत व्यक्ति से मानकर भल गुण सबूर विरुद्ध कार्य करनाशर कार्य विनाश कर तेणुक से स्तब्धा न पश्चिं ही धाम भूयसा। जो मैंने उन्नत स्तर व्यक्ति तांकर गुण को देखिपारती ना से के उन्नत स्तर से जापारती ना दक्ष विषय कौन सुखदेव शिवजी कथा कही तेणु एत सब शक्ति रही ये शक्ति चाहूँगे किभली निजर इंद्रिय तृप्ति करेंगे इंद्रिय तृप्ति करेंगे जो इंद्रिय मानते सब बड़ शत्रु से जापार ना से भावे अन्न मैंने सब शत्रु मोर हिरण्य सब चिंता करते अर्जुन को भगवान कही प्रकृति तो आम शत्रु काम एष क्रोध एष रजगुण समुद्भव महासन महापात्मा विधि एनम हि बहिण एम ही आम शत्रु आउ किए शत्रु आम नुहत काम क्रोध लोभ मोह मद मात्सर्य रही छड़ रिपु ये आम शत्रु एक प्रहलाद महाराज कहे पिता को जदिओ पिता ये शक्तिशाली थे भूकंपन भूकुंचन देवता मान थर थर होते शक्तिशाली थे किंतु प्रहलाद प्रकृति भय ना सी आश्चर्य हो जहाँ भूकुंचन देवता मैंने तेतीस कोटी देवता भय कर तोर कमी भय आसनी तोर कमी एत बड़ कौट आसला ये आश्चर्य हो हिरण्यकशिपु तेणु प्रहलाद महाराज से प्रश्न उत्तर कही आपण जो शक्ति पाई सप्तम स्कंद से वर्णना करोश्चिन् आंसर सब रही तेणु से कहते समस्त तुमर जो बड़ रही पिता को से पिता बोली कहना असुर श्रेष्ठ बोली कौन असुर वर्ज्य तुम्हें न केवल मे ये हिरण्यकशिपु कहती क्रुधस्य जस्य कंपन्ते त्रय लोक महेश्वरा सब लोकर त्रैपाल जो कहगला समस्त को बस कर रखी से कथा मतलब से कौन जे क्रोध हेले जस्य कंपन्ते समस्त थर हर होय लोका महेश्वर तीन लोकर महेश्वर मैंने तीन लोक लोकपाल मैंने समस्त कंपमान हूँ क्रोध में तेणु तस्मे अभितवत मूढ़ शासन किं बड़ जगह अरे मूर्ख तू केमी मत भय करूना तू कहार बड़े बढ़िया नहीं मोर बड़ एत रही समस्त त्रिलोकपाल समस्त मो बस रही मोर अधीन रही थर हर हो तेणु से कौन प्रहलाद महाराज कौन हे राजन न केवल मे भवतस्त राजन हे राजन केवल मोर नुह तमर मध्य भवतस्त राजन सब बड़ बड़िना च परेशान तमर जो बड़ ये कहार बड़ से भगवान बड़ बड़िना बड़ ब्रह्मा जो बर दे सी कौट से बड़ पाइले सी जो परेशान श्रेष्ठ ईश्वर ईश्वर परम कृष्ण ताकू से सब बर प्राप्त होती से ही प्रकृतिर बलवान बड़ बलवत्ता चाहम जिते बलवान व्यक्ति अच्छा बड़ हो सी भगवान तेणु परे परे में स्थिर जंग मानु ब्रह्मा दयोजेन बसं प्रणीता ବ୍ରହ୍ମାଙ୍କଠାରୁ ଆରମ୍ଭ କରି ସମସ୍ତେ ତାଙ୍କର ଅଧୀନରେ ରହିଛନ୍ତି। ଏକଲା ଈଶ୍ୱର କୃଷ୍ଣ ଆର ସବୁ ଭୃଦ୍ୟ ଯାହାର ଯେଛି ନାଚାଏ ସେ ତେଜିକାରୀ ନୃତ୍ୟ ସମସ୍ତଙ୍କୁ ସେ ନଚଉଛନ୍ତି। ତେଣୁ ପ୍ରହ୍ଲାଦ ମହାରାଜ ଯେତେବେଳେ ଏକଥା କହିଲେ, ତେଣୁ ହିରଣ୍ୟକଶିପୁ କହିଲେ, ଆଚ୍ଛା ଆଉ ଜଣେ ଅଛନ୍ତି ମୋ ଠାରୁ କିଏ ବଳ, ବିଷ୍ଣୁକୁ ତ ମୁଁ ହତ୍ୟା କରିଦେଇଛି, ସେ ପଳେଇ ଯାଇଛନ୍ତି ମୃତ୍ୟୁକରି ମୃତ୍ୟୁବରଣ କରିଗଲେ ବୋଧେ। ଏଇ କଥା ଭଗବାନ ନିଜେ କହିବେ, ବଳିକୁ କହିବେ, ତମର ବଂଶରେ ଯେଉଁ ଆସିଥିଲେ ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ଥିଲେ, ଯେତେବେଳେ ସେ ବର୍ଷା ଧରିକି ଯାଇଥିଲେ ବୈକୁଣ୍ଠ ଲୋକଙ୍କୁ, ମୁଁ ଭୟ କରିକି ଲୁଚିଗଲି, ତା ନାସା ଭିତରେ ଯାଇ ନାସାପଟରେ ଯାଇ ତା ହୃଦୟ ଭିତରେ ରହିଗଲି, ଏତେ ଶକ୍ତିଶାଳୀ ଥିଲା। ତେଣୁ ହିରଣ୍ୟକଶିପୁ ଭାବୁଥିଲା ବିଷ୍ଣୁ ମୃତ୍ୟୁବରଣ କଲେ ମୋର ଭୟରେ, ଅସୁର ସ୍ୱଭାବ ବ୍ୟକ୍ତିଙ୍କର ଲକ୍ଷଣ ହେଉଛି ସେଇଟା। ତେଣୁ ଏଠି କୁହାଯାଉଛି ଯେ ବାସେ ସପାଳ ଲୋକାନ୍ତ୍ରୀଣ, ତେଣୁ ସେ କହୁଛନ୍ତି ତୁ ଯେଉଁ କହୁଛୁ ସେ ଭଗବାନ ଏତେ ଶକ୍ତିଶାଳୀ, କାହିଁକି ସେ କାହିଁ ଜଷ୍ଟ ତୁ ମନ୍ଦ ଭାଗ୍ୟତା ମଦନ୍ୟ ଜଗଦୀଶ୍ୱର, ମୋ ଠାରୁ ଆଉ କିଏ ଅଧିକ ଜଗଦୀଶ୍ୱର ଅଛନ୍ତି, ମୁଁ ହେଉଛି ଜଗତର ଈଶ୍ୱର, ତ୍ରିଲୋକର ଈଶ୍ୱର, ସବୁ ତ୍ରିଲୋକପାଳମାନେ ମୋ ଅଧୀନରେ ରହିଛନ୍ତି, ମୁଁ ହେଉଛି ତ୍ରିଲୋକର ଈଶ୍ୱର, ତେଣୁ ତୋର ମନ୍ଦ ଭାଗ୍ୟ ଉଦୟ ହୋଇଯାଇଛି, ଯେଉଁଥିପାଇଁ କି ତୁ ମୋତେ ଈଶ୍ୱର ବୋଲି ଗ୍ରହଣ ନ କରି ଆଉ ଜଣଙ୍କୁ ଈଶ୍ୱର ବୋଲି କହୁଛୁ, ମଦନ୍ୟ ଜଗଦୀଶ୍ୱର କୁହା ସବୁ ଯଦି ସେ ସର୍ବତ୍ର ତୁ କହୁଛୁ ସେ ସବୁଠାରେ ଅଛନ୍ତି, ତାଙ୍କର ଏତେ ଶକ୍ତି ରହିଛି, କାହିଁକି ସେ କସ୍ତମା ସ୍ତମ୍ଭେ ନଦୀଶ୍ୱତେ, କାହିଁକି ସ୍ତମ୍ଭେ ଦେଖାଯାଉନାହାନ୍ତି। ତେଣୁ ଭଗବାନ ବ୍ରହ୍ମାଙ୍କର କଥାକୁ ସତ୍ୟରେ ପରିଣତ କରିବା ପାଇଁ ସେଠି ଆବିର୍ଭାବ ହେଲେ। ତାଗତ ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏହି ବହୁତ ପ୍ରସିଦ୍ଧ ଶ୍ଳୋକ ରହିଛନ୍ତି, ସତ୍ୟଂ ବେଦାତଂ ନିଜବୃତ୍ୟ ଭାଷିତଂ ବ୍ୟାପ୍ତିଂ ଚ ଭୂତେଷୁ ଅଖିଳେଷୁ ଚାତ୍ମନ ଅଦୃଶ୍ୟତଦ୍ଭୂତମ ରୂପମ ଉଦ୍ଭବ ସ୍ତମ୍ଭେ ସଭାୟାଂ ନ ମୃଗଂ ମାଂସ। ବ୍ରହ୍ମାଙ୍କର ସମସ୍ତ ବରକୁ ରକ୍ଷା କଲେ, ସତ୍ୟଂ ବେଦାତଂ ନିଜବୃତ୍ୟ ଭାଷିତଂ, ଖାଲି ଯେ ବ୍ରହ୍ମାଙ୍କର କଥାକୁ ସତ୍ୟରେ ପରିଣତ କରିଛନ୍ତି ତାହା ନୁହଁ, ତାଙ୍କର ଯେତେ ବୃତ୍ତି ଅଛନ୍ତି ସମସ୍ତଙ୍କର କଥାକୁ ସେ ସତ୍ୟରେ ପରିଣତ କରିଛନ୍ତି। ନାରଦମୁନି କହିଥିଲେ ଯେତେବେଳେ କୟାଧୁ ଗର୍ଭବତୀ ଥିଲେ, ହିରଣ୍ୟକଶିପୁ ଚାଲିଯାଇଥିଲେ ତପସ୍ୟା କରିବା ପାଇଁ, ଦେବତାମାନେ ଆସି ତାଙ୍କର ରାଜଧାନୀ ଲୁଣ୍ଠନ କରି ତାଙ୍କୁ ବନ୍ଦୀ କରି ନେଇଯାଇଥିଲେ, ସେହି ସମୟରେ ନାରଦମୁନି କହିଥିଲେ ଯେ ତାଙ୍କର ଗର୍ଭରେ ଯେଉଁ ସନ୍ତାନ ରହିଛନ୍ତି ତୁମେ ତାକୁ ହତ୍ୟା କରିପାରିବ ନାହିଁ, ସିଏ ହେଉଛନ୍ତି ଅନନ୍ତ ଅନନ୍ତ ଅନୁଚରଣ ବଳି ନତମ ପ୍ରାପ୍ତରେ ସଂସ୍ଥା, ତୁମେ ତାଙ୍କୁ ହତ୍ୟା କରିପାରିବ ନାହିଁ, କାହିଁକି ସେ ଅନନ୍ତଙ୍କର ଅନୁଚର ବଳବାନ, ସେ ତାଙ୍କୁ ତୁମେ ହତ୍ୟା କରିପାରିବ ନାହିଁ। ତେଣୁ ନାରଦମୁନିଙ୍କ କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି। ଏ ଯେଉଁ ଜୟ ଶ୍ରୀ ରାଧାମୋହନ ଯୋଗୀ, ଏ ଯେଉଁ ଚାରି କୁମାର ଆସିଥିଲେ ସେ ମଧ୍ୟ ଅଭିଶାପ ଦେଇଥିଲେ ତୁମେ ଅସୁରରେ ପରିଣତ ହୋଇଯିବ, ସେ କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି। ତେଣୁ ଅନ୍ତିମରେ ଚ ଶବ୍ଦରେ ଆମେ ଜଣେ ଆଚାର୍ଯ୍ୟ କହୁଛନ୍ତି, ଚ ଶବ୍ଦରେ ଭଗବାନ ନିଜ କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି, କାରଣ ଭଗବାନ ଭଗବତ ଗୀତାରେ ନିଜେ ପ୍ରତିଜ୍ଞା ନ କରି ଅର୍ଜୁନଙ୍କ ଦ୍ୱାରା କହିଲେ ତୁମେ ପ୍ରତିଜ୍ଞା କର, ଅର୍ଜୁନ କୌନ୍ତେୟ ପ୍ରତିଜ୍ଞାନ ହିଁ ନାମେ ଭକ୍ତ ପ୍ରଣଶତି, ମୋର ଭକ୍ତର କେବେ ବିନାଶ ହେବ ନାହିଁ। ତେଣୁ ତାଙ୍କର ନିଜ କଥାକୁ ମଧ୍ୟ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ଆବିର୍ଭାବ ହେଲେ ନୃସିଂହଦେବ ରୂପରେ। ଆଜି ସେ ଆବିର୍ଭାବ ହୋଇ ଏ ଯେଉଁ ଲୀଳାସବୁ କରିଥିଲେ ବର୍ତ୍ତମାନ ମଧ୍ୟ ମନ୍ଦିରରେ ସେ ପୂଜିତ ହେଉଛନ୍ତି, ଯାହା ଲକ୍ଷ୍ମୀ ନୃସିଂହଦେବ କି। ତେଣୁ ଏହିଭଳି ଭାବରେ ହିରଣ୍ୟକଶିପୁ ଅଭୂତ ମୃତ୍ୟୁ ଉଦ୍ଧତ ଏହିଭଳି ଉଦ୍ଧତ ହୋଇଥିଲା। ତେଣୁ ଭଗବାନ ତାପରେ ସେ ବର୍ଣ୍ଣନା କରାଯିବ, ହିରଣ୍ୟକ ପ୍ରସଙ୍ଗରେ ମଧ୍ୟ ହିରଣ୍ୟକଶିପୁ ବ୍ୟବସ୍ଥା ଆସୁଛି ଯେହେତୁ ସେ ଭାଇ, ତେଣୁ ଏ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ ସପ୍ତମ ସ୍କନ୍ଧରେ। ଏସବୁ ଲୀଳା ପଞ୍ଚମ ଯେଉଁ ମନୁ ରୈବତମାନଙ୍କ ସମୟରେ ହୋଇଥିଲା, ପଞ୍ଚମନଙ୍କ ସମୟରେ ଏସବୁ ଲୀଳା ହୋଇଥିଲା। ତେଣୁ ଏ ରୈବତମାନଙ୍କ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି ଅଷ୍ଟମ ସ୍କନ୍ଧରେ, ତେଣୁ ସେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେ ଭଗବାନଙ୍କ ଲୀଳାକୁ କ'ଣ ଆମେ ବର୍ଣ୍ଣନା କରିବା, ଯେମିତି ପୃଥିବୀର ଯେତେ ଧୂଳିକଣା ଅଛି କେହି ଗଣିପାରିବେ ନାହିଁ, ସେହିଭଳି ଭାବରେ ଭଗବାନଙ୍କର ଲୀଳାକୁ ଆମେ ଗଣନା କରିପାରିବା ନାହିଁ। ଏହିଭଳି ଭାବରେ ଏସବୁ କଥା ମୈତ୍ରମଣି ମିତ୍ର କହୁଛନ୍ତି, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତଂ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ଦେଖି ଦାୟ ଗୋର ପ୍ରମାନନ୍ଦେ, ଜୟ ଶ୍ରୀ ଗୋପାଳ ମହାରାଜ।